ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ସମ୍ବଲପୁରର ବିକାଶ ପାଇଁ 948 କୋଟି ଟଙ୍କା ମୂଲ୍ୟର 25 ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। 25 ଇ ବସ୍ ସେବାର କଲେ ଶୁଭାରମ୍ଭ। ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ କରିବ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ। ବିଶ୍ୱ ପୁସ୍ତକ ମେଳାରେ 10 ଭାଷାରେ କୁଡୋପାଲି ବୀରତ୍ୱଗାଥା ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାରେ ବର୍ତ୍ତମାନ ସୁଦ୍ଧା 4 କୋଟିରୁ ଅଧିକ ପଞ୍ଜୀକରଣ। ସମ୍ବଲପୁରକୁ 2 ଦିନିଆ ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଜି 948 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କରିଛନ୍ତି। ସେଥିମଧ୍ୟରେ 14 ପ୍ରକଳ୍ପର ଲୋକାର୍ପଣ ଏବଂ 11 ପ୍ରକଳ୍ପର ଶିଳାନ୍ୟାସ ଅନ୍ତର୍ଭୁକ୍ତ। ବୁର୍ଲା ପିଏମ୍ସି ସ୍କୁଲ୍ ପଡ଼ିଆଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ 3 ଆଦର୍ଶ ବିଦ୍ୟାଳୟର ଛାତ୍ରୀନିବାସକୁ ମଧ୍ୟ ଲୋକାର୍ପଣ କରିଛନ୍ତି। ରେଙ୍ଗାଲି, ଜମନକିରା ଏବଂ କୁସୁମିଠାରେ ପୂର୍ତ୍ତ ବିଭାଗ ପକ୍ଷରୁ ଏହି 3 ଛାତ୍ରୀନିବାସର ଲୋକାର୍ପଣ କରାଯାଇଛି। ଜମନକିରା ଏବଂ ବାଟଗା ଲାମ୍ପସ୍ର 2500 ଟନ୍ ବିଶିଷ୍ଟ 2 ଗୋଦାମ ଗୃହକୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ପୂର୍ବରୁ ଅଇଁଠାପାଲିଠାରେ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଟ୍ର ଅତ୍ୟାଧୁନିକ ବସ୍ ଟର୍ମିନାଲକୁ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ସମ୍ବଲପୁରବାସୀଙ୍କ ଯାତାୟତ ବ୍ୟବସ୍ଥାକୁ ସୁସଂହତ କରିବା ଲକ୍ଷ୍ୟ ନେଇ ଆଗାମୀ 10 ପର୍ଯ୍ୟନ୍ତ ବସ୍ ଟର୍ମିନାଲ ଏବଂ ବସ୍ଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ 238,14,00,000 ଟଙ୍କାର ବ୍ୟବସ୍ଥା କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହି ଅବସରରେ ଶ୍ରୀ ମାଝି 25 ନୂଆ ଇ ବସ୍ ଚଳାଚଳର ଶୁଭାରମ୍ଭ କରିଛନ୍ତି। ଚଳିତ ମାସ ଶେଷ ସୁଦ୍ଧା ଆଉ 25 ଇ ବସ୍ର ବ୍ୟବସ୍ଥା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ବସ୍ଗୁଡ଼ିକରେ ଦିବ୍ୟାଙ୍ଗ ଯାତ୍ରୀଙ୍କ ପାଇଁ ହ୍ୱିଲ୍ ଚେୟାର ବ୍ୟବସ୍ଥା ରହିବା ସହିତ ଯାତ୍ରୀଙ୍କ ସୁରକ୍ଷା ଏବଂ ସୁବିଧା ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଆଯାଉଛି। ଡିଜିଟାଲ ପେମେଣ୍ଟ ସହିତ ରିହାତିର ବ୍ୟବସ୍ଥା ମଧ୍ୟ କରାଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ସେ କହିଛନ୍ତି ପରିବେଶ ପ୍ରଦୂଷଣକୁ ହ୍ରାସ କରିବାରେ ଏହି ଇ ବସ୍ଗୁଡ଼ିକ ସହାୟକ ହେବ।
ଓଡ଼ିଶା ସରକାରଙ୍କ ତରଫରୁ ଆଜି 25 ଇ ବସ୍ର ଶୁଭାରମ୍ଭ କରାଗଲା। ଇଏ 25 ଯୋଉ ଇ ବସ୍ର ବ୍ୟବସ୍ଥା କରାଯାଇଛି, ଏହା ସହିତ ଏହି ମାସର ଶେଷ ଭିତରେ ପୁଣି ଆଉ 25 ମଧ୍ୟ ଇ ବସ୍ର ବ୍ୟବସ୍ଥା କରାହଉଛି, ଯୋଉଥିପାଇଁ କି ସମ୍ବଲପୁର ପୁରା ସହରକୁ ଇଏ କଭର କରିବ ଏବଂ ଯୋଉ ଲୋକମାନେ ସହଜରେ ସୁବିଧାରେ ଯିବା ଆସିବା କରିବେ ତାର ବ୍ୟବସ୍ଥା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ସରକାରଙ୍କ ତରଫରୁ ସୁନିଶ୍ଚିତ କରାଯାଉଛି।
କାର୍ଯ୍ୟକ୍ରମର ଅନ୍ୟମାନଙ୍କ ମଧ୍ୟରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତରାଜ ମନ୍ତ୍ରୀ ରବିନାରାୟଣ ନାୟକ, ବିଧାୟକ ଜୟନାରାୟଣ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଆସନ୍ତାକାଲି ଶ୍ରୀ ମାଝି ସମ୍ବଲପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ ଟ୍ରମା କେୟାର ସେଣ୍ଟରକୁ ଉଦ୍ଘାଟନ କରିବା ସହ ଟିପୁପାଲିଠାରେ 24 ଘଣ୍ଟିଆ ଜଳଯୋଗାଣ ପ୍ରକଳ୍ପର ଶିଳାନ୍ୟାସ କରିବାର କାର୍ଯ୍ୟସୂଚୀ ରହିଛି। ରାଉରକେଲାରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବିମାନର ଦୁର୍ଘଟଣାର କାରଣ ଜାଣିବା ପାଇଁ ଏୟାରକ୍ରାଫ୍ଟ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ ବିସ୍ତୃତ ତଦନ୍ତ କରିବ। ତେବେ ଘଟଣାସ୍ଥଳରେ ରାଉରକେଲା ଆରକ୍ଷୀ ଅଧୀକ୍ଷକ ଏବଂ ପଶ୍ଚିମାଞ୍ଚଳ ଡିଆଇଜି ପହଞ୍ଚି ସ୍ଥିତି ଅନୁସନ୍ଧାନ କରିବା ସହିତ ଦୁର୍ଘଟଣାର କାରଣ ନେଇ ଯାଞ୍ଚ କରୁଛନ୍ତି। ରାଉରକେଲା ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିଥିବା 9 ବିଶିଷ୍ଟ ଏହି ବିମାନଟି 15-20 କିଲୋମିଟର ଗସ୍ତ କରିବା ପରେ ରଘୁନାଥପାଲି କାନ୍ସର ନିକଟସ୍ଥ ପଡ଼ିଆଠାରେ ଜରୁରୀ ଅବତରଣ କରିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନର କ୍ରୁ ସଦସ୍ୟ ରାଉରକେଲା ଏୟାର ଟ୍ରାଫିକ୍ କଣ୍ଟ୍ରୋଲକୁ ଜରୁରୀକାଳୀନ ସ୍ଥିତି ନେଇ ସୂଚନା ପ୍ରଦାନ କରିଥିଲେ। ବିମାନରେ ଥିବା ଜଣେ ପାଇଲଟ ଏବଂ କୋ ପାଇଲଟକୁ ମିଶାଇ 4 ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଦୁର୍ଘଟଣା ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଦୁଃଖ ପ୍ରକାଶ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। ପରିବହନ ମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କ ସହ ବସ୍ ମାଲିକ ସଂଘର ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି। ମନ୍ତ୍ରୀଙ୍କ ସରକାରୀ ବାସଭବନରେ ଅନୁଷ୍ଠିତ ଏହି ବୈଠକରେ ସ୍ଲିପର କୋଚ୍ ବସ୍ଗୁଡ଼ିକ ପାଇଁ ଥିବା ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବାକୁ କୁହାଯାଇଛି। ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ବସ୍ରେ ପାଣି ସ୍ପ୍ରିଙ୍କ୍ଲର ବ୍ୟବସ୍ଥାକୁ ବାଧ୍ୟତାମୂଳକ କରାଯାଇଛି। ଏନେଇ ରହିଥିବା କୋର୍ଟଙ୍କ ନିର୍ଦ୍ଦେଶନାମାକୁ କଡ଼ାକଡ଼ି ପାଳନ କରାଯିବ। ବସ୍ରେ ଘଟୁଥିବା ଅଗ୍ନିକାଣ୍ଡକୁ ଦୃଷ୍ଟିରେ ରଖି ଏପରି ସୁରକ୍ଷାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ଜେନା ସୂଚନା ଦେଇଛନ୍ତି। ହିନ୍ଦୀ ଭାଷାର ପ୍ରଚାର ପ୍ରସାର ପାଇଁ ପ୍ରତିବର୍ଷ ଆଜିର ଦିନକୁ ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷ ଏହି ଦିବସର ବାର୍ତ୍ତା ରହିଛି ହିନ୍ଦୀ ଭାଷାକୁ ବୈଷୟିକ ଏବଂ କୃତ୍ରିମ ବୁଦ୍ଧିମତା ସହ ସଂଯୋଗ କରିବା। ହିନ୍ଦୀ ଭାଷା ସାଧାରଣ ଭାବରେ ସରଳ ସମୃଦ୍ଧ ଭାଷା ହୋଇଥିବାରୁ ବିଶ୍ୱର ସବୁଠାରୁ ଅଧିକ କୁହାଯାଉଥିବା 5 ଭାଷା ମଧ୍ୟରେ ସ୍ଥାନ ପାଇଛି। 1975 ଆଜିର ଦିନରେ ନାଗପୁରରେ ଅନୁଷ୍ଠିତ ପ୍ରଥମ ବିଶ୍ୱ ହିନ୍ଦୀ ସମ୍ମିଳନୀରେ ବିଶ୍ୱ ହିନ୍ଦୀ ଦିବସ ପାଳନ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଭାରତ ସରକାର 2006 ପ୍ରତ୍ୟେକ ବର୍ଷ ଜାନୁଆରୀ ମାସ 10 ବିଶ୍ୱ ହିନ୍ଦୀ ଦିବସ ଭାବେ ପାଳନ କରୁଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁସ୍ତକଗୁଡ଼ିକ ଜ୍ଞାନର ଭଣ୍ଡାର ଏବଂ ପରବର୍ତ୍ତୀ ପିଢ଼ି ସହ ସଂଯୋଗ ସ୍ଥାପନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ନୂଆଦିଲ୍ଲୀଠାରେ ବିଶ୍ୱ ପୁସ୍ତକ ମେଳା 2026ର 53ତମ ସଂସ୍କରଣକୁ ଆଜି ଉଦ୍ଘାଟନ କରି ଶ୍ରୀ ପ୍ରଧାନ କହିଛନ୍ତି, ସାମାଜିକ ବିବର୍ତ୍ତନର ସ୍କୃତିକୁ ଏହା ସାଇତି ରଖିବା ସହ ସମାଜକୁ ମାର୍ଗଦର୍ଶନ କରିଥାଏ। ଭବ୍ୟ ନୂଆଦିଲ୍ଲୀ ପୁସ୍ତକ ମେଳା ଦେଶର ପଠନ ସଂସ୍କୃତିକୁ ପ୍ରତିଫଳିତ କରୁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ଦେଶ ସ୍ୱାଧୀନତା ସଂଗ୍ରାମରେ ଏକ ଅବିସ୍କରଣୀୟ ଅଧ୍ୟାୟ କୁଦୋପାଲି ବୀରତ୍ୱ ଗାଥା ପୁସ୍ତକକୁ ଲୋକାର୍ପଣ କରିଛନ୍ତି। 1857 ସଂଗ୍ରାମର ଏହି ଅଣଆଲୋଚିତ ତଥା ଅକୁହା କାହାଣୀ ଉପରେ ଆଧାରିତ ଏକ ସ୍ୱତନ୍ତ୍ର ଭିଡ଼ିଓ ମଧ୍ୟ ପ୍ରଦର୍ଶିତ ହୋଇଛି। ପୁସ୍ତକଟି ସ୍ପାନିଶ, ବଙ୍ଗାଳୀ, ପଞ୍ଜାବୀ, ଅସମିଆ, ମାଲାୟାଲମ, ଉର୍ଦ୍ଦୁ, ମରାଠୀ, ତାମିଲ, କନ୍ନଡ ଏବଂ ତେଲୁଗୁ ଭଳି ମୋଟ 10 ଭାଷାରେ ଉନ୍ମୋଚିତ ହୋଇଛି। ପୂର୍ବରୁ ଓଡ଼ିଆ, ଇଂରାଜୀ ଏବଂ ହିନ୍ଦୀ ଭାଷାରେ ଲୋକାର୍ପିତ ହୋଇସାରିଥିବା ଏହି ପୁସ୍ତକଟି ବର୍ତ୍ତମାନ 13 ଭାଷାରେ ଉପଲବ୍ଧ ହେଉଛି। ବିଭିନ୍ନ ଭାଷାରେ ଉନ୍ମୋଚିତ ପୁସ୍ତକ ଦେଶର ସ୍ୱାଧୀନତା ସଂଗ୍ରାମ ଇତିହାସକୁ ବିଶ୍ୱ ଦରବାରରେ ଏକ ନୂତନ ପରିଚୟ ପ୍ରଦାନ କରିବ ବୋଲି ଶ୍ରୀ ପ୍ରଧାନ ଆଶା ବ୍ୟକ୍ତ କରିଛନ୍ତି। ପରୀକ୍ଷା ପେ ଚର୍ଚ୍ଚା 2026 ପାଇଁ ବର୍ତ୍ତମାନ ସୁଦ୍ଧା 4 କୋଟିରୁ ଅଧିକ ଅଂଶଗ୍ରହଣକାରୀ ଅନ୍ଲାଇନ୍ରେ ପଞ୍ଜୀକରଣ କରିଛନ୍ତି। ଗତବର୍ଷର ଗିନିଜ୍ ବିଶ୍ୱ ରେକର୍ଡକୁ ମଧ୍ୟ ଏହା ଅତିକ୍ରମ କରିଛି। ଗତବର୍ଷ 3,50,00,000 ପଞ୍ଜୀକୃତ ହୋଇଥିଲେ। ସାମାଜିକ ଗଣମାଧ୍ୟମ ପୋଷ୍ଟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଯୁବପିଢ଼ିଙ୍କୁ ଚାପମୁକ୍ତ ପରିବେଶ ପ୍ରଦାନ କରିବା ସହିତ ଦେଶବ୍ୟାପୀ ଏକ ଆନ୍ଦୋଳନରେ ପରିଣତ ହୋଇଛି। ମନ୍ତ୍ରୀ ଶ୍ରୀ ପ୍ରଧାନ ସମସ୍ତ ପରୀକ୍ଷାର୍ଥୀଙ୍କୁ ଚଳିତ ବର୍ଷର କାର୍ଯ୍ୟକ୍ରମରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି, ପରୀକ୍ଷା ଋତୁ ପାଖେଇ ଆସୁଥିବାରୁ ଛାତ୍ରଛାତ୍ରୀମାନେ ଆତ୍ମବିଶ୍ୱାସ, ଧ୍ୟାନ ଏବଂ ସୁସ୍ଥତା ଉପରେ ଆୟୋଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷା ସମ୍ବନ୍ଧୀୟ ଚାପକୁ ଦୂରେଇ ଦେଇପାରିବେ। ଖୋର୍ଦ୍ଧା ନବଦୋଳ ବିଦ୍ୟାଳୟରେ ଦୂଷିତ ପାଣି ବ୍ୟବହାର ଦ୍ୱାରା ଜଣ୍ଡିସ୍ ବ୍ୟାପିଥିବା ଜଣାପଡ଼ିଛି। ଏ ସମ୍ପର୍କରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ କହିଛନ୍ତି, ସ୍କୁଲ ରୋଷେଇ ଘରେ ପାଇପ୍ ଫାଟି ପାଣି ଦୂଷିତ ହେବାରୁ ଜଣ୍ଡିସ୍ ରୋଗ ବ୍ୟାପିଥିବା ସ୍ୱଷ୍ଟ ହୋଇଛି। ପାଣି ପରୀକ୍ଷଣ ରିପୋର୍ଟ ହସ୍ତଗତ ହେବା ପରେ ଏହା ଜଣାପଡ଼ିଛି। ସ୍ୱଚ୍ଛ ପାନୀୟ ଜଳ ଯୋଗାଇ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଡକ୍ଟର ମହାଲିଙ୍ଗ କହିଛନ୍ତି। ସେ କହିଛନ୍ତି, ଜଣ୍ଡିସ୍ର ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତ ଅନ୍ତର୍ଗତ ବଳନ୍ତଠାରୁ ଚୁଡ଼ଙ୍ଗ ପର୍ଯ୍ୟନ୍ତ ଗ୍ରାମ୍ୟ ସଡ଼କ ପଥର ଶିଳାନ୍ୟାସ ହୋଇଛି। ସାଂସଦ ଅଭିମନ୍ୟୁ ସେଠୀ, ବିଧାୟକ ସୀତାଂଶୁ ଶେଖର ମହାପାତ୍ର ପ୍ରମୁଖ ଶିଳାନ୍ୟାସ ସମାରୋହରେ ଯୋଗଦେଇ ଗ୍ରାମ୍ୟ ସଡ଼କ ଯୋଗାଯୋଗ ନେଇ ସରକାର ଗ୍ରହଣ କରୁଥିବା ପଦକ୍ଷେପଗୁଡ଼ିକ ଉପରେ ଆଲୋକପାତ କରିଛନ୍ତି। ବଳନ୍ତ ଚୁଡ଼ଙ୍ଗ ସଡ଼କ ପଥ ପାଇଁ ମୋଟ 6 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି। କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ବ୍ଲକ ହାଟପଦାଠାରେ ଆଜି ମାଣ୍ଡିଆ ମଣ୍ଡି ଉଦ୍ଘାଟିତ ହୋଇଛି। ଓଡ଼ିଶା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଖୋଲାଯାଇଥିବା ଏହି ମଣ୍ଡିକୁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ଉଦ୍ଘାଟନ କରିଛନ୍ତି। ବ୍ଲକର ବୈପାରିଗୁଡ଼ା, ବାଲିଗାଁ, ରାମଗିରି ଏବଂ ଦଶବନ୍ତପୁର ଆଦି ସ୍ଥାନରେ ମାଣ୍ଡିଆ ମଣ୍ଡି ରହିଛି। ମାଣ୍ଡିଆ ବିକ୍ରି ପାଇଁ ଜିଲ୍ଲାର 2,985 ଜଣ ଚାଷୀ ପଞ୍ଜୀକରଣ କରିଥିବାବେଳେ ଆଜି 7 ଜଣ ଚାଷୀଙ୍କଠାରୁ 137 କ୍ୱିଣ୍ଟାଲ ମାଣ୍ଡିଆ କ୍ରୟ କରାଯାଇଛି। ଢେଙ୍କାନାଳ ଜିଲ୍ଲା ପ୍ରଶାସନ ଏବଂ ଓଡ଼ିଶା ଆଥଲେଟିକ୍ ଆସୋସିଏସନ୍ର ସହଯୋଗରେ ଆଜି ଟାଟା ଷ୍ଟିଲ୍ କପିଳାସ ହାଫ୍ ମାରାଥନ୍ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି। ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି। କେବଳ ସୁସ୍ଥତା ପାଇଁ ନୁହେଁ, ବରଂ ଜୈବ ବିବିଧତା, ବିଶେଷ କରି ହାତୀ ସୁରକ୍ଷା ପାଇଁ ସମସ୍ତଙ୍କୁ ମିଳିମିଶି କାର୍ଯ୍ୟ କରିବା ଉପରେ ଏହି ମାରାଥନ୍ ଆହ୍ୱାନ ପ୍ରଦାନ କରୁଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ବୌଦ୍ଧ ଜିଲ୍ଲା କରଡ଼ି ଗ୍ରାମଠାରେ ଉଠା ଜଳସେଚନ ବିଭାଗ ପକ୍ଷରୁ ପାଣି ପଞ୍ଚାୟତ ପକ୍ଷ ପାଳିତ ହୋଇଯାଇଛି। ବିଧାୟକ ତଥା ସରକାରୀ ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଏଥିରେ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ ହୋଇଥିବା ଉଠା ଜଳସେଚନ ପ୍ରକଳ୍ପଗୁଡ଼ିକର ସଫଳ କାର୍ଯ୍ୟକାରିତା ଉପରେ ଆଲୋକପାତ କରିଛନ୍ତି। ଭୁବନେଶ୍ୱର ଇଡ୍କୋ ପ୍ରଦର୍ଶନୀ ପଡ଼ିଆଠାରେ ଆଜିଠାରୁ ଶିଶିର ସରସ ମେଳା 2026 ଆରମ୍ଭ ହେଉଛି। ଆସନ୍ତା 17 ପର୍ଯ୍ୟନ୍ତ ଚାଲିବାକୁ ଥିବା ମେଳାରେ ଓଡ଼ିଶୀ ସମେତ ବିଭିନ୍ନ ଲୋକନୃତ୍ୟ ପରିବେଷଣ କରାଯିବାର କାର୍ଯ୍ୟକ୍ରମ ରହିଛି। ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ ଶୀତ ବୃଦ୍ଧି ପାଇବା ନେଇ ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣିଥରେ। ସମ୍ବଲପୁରର ବିକାଶ ପାଇଁ 948 କୋଟି ଟଙ୍କା ମୂଲ୍ୟର 25 ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ। 25 ଇ ବସ୍ ସେବାର କଲେ ଶୁଭାରମ୍ଭ। ରାଉରକେଲା ବିମାନ ଦୁର୍ଘଟଣାର ତଦନ୍ତ କରିବ ବିମାନ ଦୁର୍ଘଟଣା ଅନୁସନ୍ଧାନ ବ୍ୟୁରୋ। ବିଶ୍ୱ ପୁସ୍ତକ ମେଳାରେ 10 ଭାଷାରେ କୁଦୋପାଲି ବୀରତ୍ୱ ଗାଥା ପୁସ୍ତକର ଉନ୍ମୋଚନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏବଂ ପ୍ରଧାନମନ୍ତ୍ରୀଙ୍କ ପରୀକ୍ଷା ପେ ଚର୍ଚ୍ଚାରେ ବର୍ତ୍ତମାନ ସୁଦ୍ଧା 4 କୋଟିରୁ ଅଧିକ ପଞ୍ଜୀକରଣ। ଆଞ୍ଚଳିକ ସମ୍ବାଦ ଆଜି ପାଇଁ ଏତିକିରେ ଶେଷ ହେଲା।